श्री गोविंदाय श्री कृष्ण बलराम जगन्नाथ वरदे सुदाम नारायण श्री राधा कृष्ण चंद्र श्री लक्ष्मी सिंहदेव श्री श्री सीताराम रखन हनुमान विमरपाद गुरुपण प्रवेदन करी श्री गुरुदेव श्री श्रीमद भक्ति स्वरदान गोस्वामी गुरु महाराज पद्मण प्रवेदन करी ईस्कन प्रतिष्ठा आचार्य श्री सिंहदेव श्री भक्ति वेदान स्वयं श्री गोपा महाराज पद्मण प्रवेदन करी समस्त साधु गुरु वैष्णव तथा भक्त वैष्णव सर्वजन मातृवृंदन प्रवेदन करी आज आम पुनः मिलन प्रसंग दशम शुण बतीस अध्याय श्लोक षोल कथा आरंभ करवा गत काली आम पंदर नंबर श्लोक पर्यटन कही शरत शरत पूर्णिमा रात्रि कथा से रात्रि कथा पांचटी अध्याय वर्णना कर पंच अध्याय तेणु यही भाव भगवान प्रथम फेज रे गोटे राश नृत्य होता बेले भगवान अंतर्धान होते गोपी मैंने सब अन्वेषण करी एक अध्याय गोपी गीत गान कले उन्नीस श्लोक बतीस अध्याय भगवान आविर्भाव हो जाती भगवान जो आविर्भाव हो जाते से गोपी मान आनंद कहले न सर यह भाव आनंद बर्तमान उत्तीर्य स्थापन करके भगवान सब बसई से यही कथाटी कौन ये गोटे प्रश्न पचार गत काली कथा विश्राम देते गोपी मैंने ये भाव में कौन षोल नंबर श्लोक भजतो अनु भजंत्येक एक विपर्जय नोभयाश्च भजंत्येक एतन्नो ब्रूहि साधु तीन प्रकार व्यक्ति अच्छा किए किए ना भजंतो भजतो अनु भजंती एक जड़े जन को कत भल पाँच ना सी जदि आपको भल पाऊ से भल पाइब बा भाव आदान प्रदान हम जी जान पचार ना एक एचत विपर्जय एक एचत विपर्जय कहले से भजन कले भल पाइले से भल पाऊना विपर्जय जड़े अन्य जन भल पाँच कहीं से भल पाँच बोली से भल पाँच आउ जने भल पाइले से भल पाऊनि एक एक विपर्जय आ नो उभयांश भजंती एक आए कि भल पाऊ बा न भल न पाऊ सी क्या भल पाइबे ना नो उभयांश भजंती एक ये तीन कैटेगोरी रही तेणु ये तो नो ब्रुही साधु हो भर ता मन भावना हूँ आप कौ कैटेगोरी भगवान कहले मु मत जे भजन करे मुझे भजन करे कौट कहले जे यथा मांग प्रबोधन दे भजाम्यम जे जो भाई भाव भगवान भजन करेंगे भगवान तार से भाव भजन करेंगे तेणु एटी गोपी मान को ए तो ब्रूहि साधु भो हे आपण तो साधु व्यक्ति आप कहतु ये तीन भाव तीन कैटेगोरी भितर आप जाकर कह उद्देश्य होता आम ये आप भल पाच कि आप पड़गले वहां होगले आम खोजी खोजी कूट पाइब ना आमको ये भाव में दग्धीभूत करेले विरह जंत्रण दग्धीभूत करेले ये भाव में ये प्रश्नटी हो मैंने कौन तेणु ये श्लोक कहोल नंबर श्लोक ये विश्वनाथ चक्रवर्ती ठाकुर कौन भो कृष्ण तव अस्मासु प्रीति औदासीन्य द्रोह वेति त्रय आपणकर आम प्रति प्रीति रही ना उदासीन रही ना द्रोह रही शत्रुभाव रही तेणु ये तीन प्रकार व्यक्ति रही तुम्हें कौ कैटेगोरी कहार उद्देश्य सेटा भो महाप्राज्ञ कृष्ण एकां अस्माकं अर्थ प्रहेलिकां व्याचक्ष यहाँ गोटे प्रहेलिका प्रकृत कौन अर्थ सेटा को आम कहतु भगवान ठार किए बड़ ज्ञानी अच्छा आ गोपी मान कौन कम अज्ञानी कम ज्ञानी किए अच्छा गोपी मान गोपी मान कम अच्छा कि भगवान ठार भगवान शक्ति सीता भाव ज्ञान रही ଯୁମାନଙ୍କର। ତେଣୁ ସିଏ ଏ ପ୍ରଶ୍ନଟି ପଚାରୁଛନ୍ତି, ଯେତେବେଳେ କୁହାଯାଏ ଯେତେବେଳେ ଭଗବାନ ଏବଂ ଭକ୍ତ ଭିତରେ କ'ଣ ଯେତେବେଳେ ଲଢ଼େଇ ଚାଲେ ବା କମ୍ପିଟିସନ୍ ଚାଲେ ପ୍ରତିଦ୍ୱନ୍ଦ୍ୱିତା ଚାଲେ ସେତେବେଳେ ଭଗବାନ ହାରିଯାଆନ୍ତି, ଭକ୍ତ ପାଖରେ ଭଗବାନ ହାରିଯାଆନ୍ତି। ଦଶମ ସ୍କନ୍ଦ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ନା ଏ ଶ୍ଳୋକଟି, ଯେ ଉବାହ କୃଷ୍ଣ ଭଗବାନ ସୁଦାମାନ ପରାଜିତ, ସୁଦାମଙ୍କ ଠାରୁ ଭଗବାନ ପରାଜିତ ହୋଇଗଲେ, ଭଗବାନ ସେ ପରାଜୟ ହୋଇଗଲେ, ଅଜିତ ପରାଜିତ ହୋଇଗଲେ, ଏ ଭକ୍ତ ବାସ୍ତରତା ଭଗବାନଙ୍କର। ତେଣୁ ଭକ୍ତ ସବୁବେଳେ ଭଗବାନଙ୍କର ବଳିଯାଆନ୍ତି, ଭଗବାନ ଯଦିଓ ଅଜିତ ତାଙ୍କୁ ସେ ଜିତିଯାଆନ୍ତି। ତେଣୁ ଗୋପୀମାନେ ମଧ୍ୟ ସେଇଭଳି ଭାବରେ, ତାଙ୍କଠାରୁ ଆଉ କି ଅଧିକ ଉନ୍ନତ ଭକ୍ତ ନାହାନ୍ତି ଗୋପୀମାନଙ୍କଠାରୁ, ତେଣୁ ସେମାନେ ଏହି ପ୍ରଶ୍ନ ପଚାରୁଛନ୍ତି ଏ ତିନି ପ୍ରକାର କ୍ୟାଟେଗୋରି ଭିତରୁ ଆପଣ କେଉଁ କ୍ୟାଟେଗୋରିରେ। ତେଣୁ ଭଗବାନ ତାର ଉତ୍ତର ଦେବେ, ସତର ନମ୍ବର ଶ୍ଳୋକରେ ଭଗବାନ କହୁଛନ୍ତି, ଏ ଭଗବାନ କଥା ଆଉ ଭଗବାନ ଭିତରେ କୌଣସି ତଫାତ ନାହିଁ, ଇଏ ହେଉଛି ଅଧିକ ଜ୍ଞାନ। ଭଗବାନ ଯାହା କହୁଛନ୍ତି ସେ କଥା ମାଧ୍ୟମରେ ଭଗବାନ ପୁରା ଉପସ୍ଥିତ ରହିଛନ୍ତି। କେତେ ଆମର ଭାଗ୍ୟ ଭଗବାନଙ୍କ ସହିତ ଆମେ ସଙ୍ଗପ୍ରାପ୍ତ ହେଉଛେ ତାଙ୍କର କଥା ମାଧ୍ୟମରେ। କେତେଜଣ ଲୋକ ଭଗବାନ ଜାଣନ୍ତି ଏବଂ ଜାଣିଲେ ମଧ୍ୟ କେତେ ସୀତାରାମ ଲୋକ ହନୁମାନ ଯାଉଛି କିଏ ମନକଳ୍ପନା କିଏ କ'ଣ କେତେ କ'ଣ ସବୁ କହୁଛନ୍ତି, କିନ୍ତୁ ଡାଇରେକ୍ଟ ଭଗବାନଙ୍କ କଥା ଆମେ ଶ୍ରବଣ କରିବାକୁ ସୁଯୋଗ ପାଇଲେ ଆଜି ଭଗବାନଙ୍କୁ ଭାଗବତ ହେଉଛନ୍ତି ସେଇଭଳି ଭାବରେ ଭଗବାନ ତାଙ୍କର ଭକ୍ତମାନଙ୍କ କଥା ରିଏଲାଇଜେସନ୍ କରିବେ। ରୂପନାଥ ମହାରାଜ କହିଛନ୍ତି ଭାଗବତରେ, ଯେଉଁମାନେ ଭାଗବତ ପାଠ କରିବେ ଭଗବାନ ଦର୍ଶନ କରିବେ, କିନ୍ତୁ ପେଜେସ୍ ଅଫ୍ ଶ୍ରୀମଦ୍ ଭାଗବତମ, ଭାଗବତଙ୍କର ଯେଉଁ ରହିଛି ଶ୍ଳୋକମାନଙ୍କରେ ବା ଗ୍ରନ୍ଥରେ ଭଗବାନଙ୍କୁ ଦର୍ଶନ କରିବେ। କିନ୍ତୁ ଗୋଟେ କଥା ହେଇଥିଲା, ଯେତେବେଳେ ଦାକ୍ଷିଣାତ୍ୟରେ ମହାପ୍ରଭୁ ଯାଇଥିଲେ ରଙ୍ଗନାଥ ମନ୍ଦିର, ସେଇଠି ଜଣେ ବ୍ରାହ୍ମଣ ସେ କିଛି ଜାଣିନାହାନ୍ତି, ସଂସ୍କୃତ କିଛି ଭଲ ଭାବରେ ଜାଣିନାହାନ୍ତି, କିନ୍ତୁ ସେ ଭଗବତ ଗୀତାର ଅଠର ଅଧ୍ୟାୟଟି ପାଠ କରୁଛନ୍ତି ଏବଂ ଯେତେବେଳେ ପାଠ କରୁଛନ୍ତି ବିଭିନ୍ନ ପ୍ରକାର ଭୁଲ ଭାଲ ସବୁ ରହିଛି, ତାକୁ ଅନ୍ୟମାନେ ସବୁ ବ୍ରାହ୍ମଣମାନେ ସବୁ ଶୁଣିକି ହସୁଛନ୍ତି, କିଛି ଜାଣିନାହିଁ ଏଭଳି ଭାବରେ କହୁଛନ୍ତି। କିନ୍ତୁ ମହାପ୍ରଭୁ ଯାଇ ସେଠି ପହଞ୍ଚିଗଲେ, ପହଞ୍ଚିଗଲା ପରେ ମହାପ୍ରଭୁ ଦେଖିଲେ ଭଗବାନ ସେ ସବୁ ଜାଣନ୍ତି, ତେଣୁ ତାଙ୍କୁ ପଚାରିଲେ ଆପଣ ଯେଉଁ ଭଗବତ ଗୀତା ପାଠ କରୁଛନ୍ତି କ'ଣ ପାଇଁ ପଢ଼ୁଛନ୍ତି କ'ଣ କେମିତି ହେଉଛି ଏସବୁ ଜିନିଷ। ପ୍ରକୃତରେ ତାଙ୍କ ଶରୀରରେ ଅଷ୍ଟସାତ୍ୱିକ ବିକାର ଜାତ ହେଉଛି, ତାଙ୍କ ଚକ୍ଷୁରୁ ଲୋତକ ଜାତ ହେଉଛି, ଏସବୁ ମହାପ୍ରଭୁ ସେଇଟା ଦେଖିପାରିଲେ ଜାଣିପାରିଲେ। ତେଣୁ ସେ ବ୍ରାହ୍ମଣ ଜଣଙ୍କ କହିଲେ, ପ୍ରକୃତରେ ମୋର ଗୁରୁ କହିଛନ୍ତି ସବୁଦିନେ ଗୀତା ପାଠ କରିବା ପାଇଁ, ତେଣୁ ମୁଁ ପାଠ କରୁଛି, ମୁଁ ପ୍ରକୃତରେ ସଂସ୍କୃତ ଜାଣିନାହିଁ। କିନ୍ତୁ ସାର୍ ମହାପ୍ରଭୁ କହିଲେ, ତୁମେ ଯଦି ଜାଣିନାହ ତାହେଲେ ତୁମେ ଦେଖୁଛି ତୁମ ଶରୀରରେ ରୋମାଞ୍ଚ ଜାହାତ ହେଉଛି, ତୁମ ଚକ୍ଷୁରୁ ଲୋତକ ଜାହାତ ହେଉଛି, ଏସବୁ କାହିଁକି ହେଉଛି ନା, ମୁଁ ଯେତେବେଳେ ଭଗବତ ଗୀତା ପଢ଼ୁଛି ସେତେବେଳେ ସେତେବେଳେ ଦେଖୁଛି ଯେ ଗୋଟିଏ ରଥରେ ଭଗବାନ ବିଦ୍ୟମାନ ଅଛନ୍ତି, ସାରଥି ରୂପରେ ଅର୍ଜୁନ ଅଛନ୍ତି, ରଥ ରୂପରେ ରହିଛନ୍ତି ଏବଂ ଭଗବାନ ସାରଥି ରୂପରେ ରହିଛନ୍ତି, ସେଇ ଛବିଟି ମୋର ଆଖି ଆଗରେ ଆସିଯାଉଛି। ତେଣୁ ମହାପ୍ରଭୁ ତାଙ୍କୁ ଆଲିଙ୍ଗନ କଲେ, କହିଲେ ତୁମେ ପ୍ରକୃତରେ ଭଗବତ ଗୀତାର ପାଠକ, ଭଗବାନ ଓ ଭଗବାନ କଥା ଭିତରେ କିଛି ତଫାତ ନାହିଁ, ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଟା, କିନ୍ତୁ ଭଗବାନ ଏଇଟା କହୁଛନ୍ତି ଆମେ ଟିକେ ସତର୍କ ହେଇ ଶୁଣିବା, ଭଗବାନ କହୁଛନ୍ତି। ଶ୍ରୀ ଭଗବାନ ଉବାଚ, ଏଠି କୁହାଗଲା ନାହିଁ କୃଷ୍ଣ ଉବାଚ ବା ଅନ୍ୟ କିଛି ନାମ କୁହାଗଲା ନାହିଁ, ଭଗବାନ ବୋଲି କୁହାଗଲା। କିନ୍ତୁ ଭଗବତ ଗୀତାରେ ମଧ୍ୟ ବ୍ୟାସଦେବ କହିଲେ ଭଗବାନ ଉବାଚ, କୃଷ୍ଣ ଯଦିଓ କହୁଥିଲେ କିନ୍ତୁ ଭଗବାନ ଉବାଚ ବୋଲି କହିଲେ, କାହିଁକି ନା ଲୋକମାନେ କହିବେ ହଁ କୃଷ୍ଣ କହୁଛନ୍ତି, ଭଗବାନ କହିକିରି ମଧ୍ୟ ଲୋକମାନେ ବୁଝିପାରୁନାହାନ୍ତି। ତେଣୁ ଯାହା ହଉ ଭଗବାନଙ୍କର କୃପା ଆମେ ଏଇସବୁ ତାଙ୍କ କଥା ଶୁଣୁଛେ ଆଜି, ସେ କହୁଛନ୍ତି ଭଗବାନ କହୁଛନ୍ତି, ମିଥୋ ଭଜନ୍ତି ଯେ ସଖ୍ୟ ସ୍ୱାର୍ଥିକାନ୍ତୋଦ୍ୟମ ହିତେ ନ ତତ୍ର ସହୃଦମ ଧର୍ମ ସ୍ୱାର୍ଥାର୍ଥମ ତଦ୍ଧି ନାନ୍ୟଥା। ଭଗବାନ କହୁଛନ୍ତି ମିଥୋ ଭଜନ୍ତି ଯେ ସଖ୍ୟ, ଗୋପୀମାନଙ୍କୁ ସଖା ହିସାବରେ ସମ୍ବୋଧନ କରୁଛନ୍ତି ସଖ୍ୟ, ଯଦିଓ ଗୋପୀମାନେ ତାଙ୍କର ପ୍ରେୟସୀ, ଆମେ ଗତକାଲି କହିଥିଲୁ ପ୍ରେୟସୀରେ ମଧ୍ୟ ସଖ୍ୟ ଭାବ ରହିଛି, ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଚାରୋଟି ଯାକ ଭାବ ରହିଛି ସେଥିରେ,
ତେଣୁ ଏଠି କହୁଛନ୍ତି ସଖ୍ୟ ହେ ସଖେ ସଖୀଗଣ ମିଥୋ ଭଜନ୍ତି ଯେ ମିଥୋ ଭଜନ୍ତି କହିଲେ ଜଣେ ଅନ୍ୟ ଜଣଙ୍କର ଯେଉଁ ଭଜନ କରୁଛନ୍ତି ମିଥୋ ପରସ୍ପର ଭାବରେ ଯେଉଁ ଭଜନ କରୁଛନ୍ତି ମିଥୋ ଭଜନ୍ତି ଯେ ସଖ୍ୟ ସ୍ୱାର୍ଥିକାନ୍ତ ଉଦ୍ୟମାତେ ସ୍ୱାର୍ଥ ଉପରେ ପର୍ଯ୍ୟବେସିତ ରହିଛି ହଁ ଜଣେ ତାକୁ ଭଲ ପାଉଛି ବୋଲି ସେ ତାକୁ ତୁମ ଘରକୁ ଆସୁଛି ସବୁ ଦେଉଛି ନେଉଛି ତେଣୁ ତୁମେ ତାଙ୍କ ଘରକୁ ଯାଉଛ କି ଦେବା ନେବା କରୁଛ କିନ୍ତୁ ସେ ଯଦି ଆସିବ ନାହିଁ ତୁମେ ତାଙ୍କ ଘରକୁ ଯିବ ନାହିଁ ଇଏ ହେଉଛି ସ୍ୱାର୍ଥରେ ପରିଣତ ରହିଛି ସ୍ୱାର୍ଥିକାନ୍ତ ଉଦ୍ୟମା ହି ତେ ନିଶ୍ଚିନ୍ତ ଭାବରେ ଏଇଟା ସ୍ୱାର୍ଥ ବେଶୀ ସ୍ୱାର୍ଥ ରହିଛି ସେଥିରେ ନିଶ୍ଚିନ୍ତ ହି ଶବ୍ଦ ଭଗବାନ କହୁଛନ୍ତି ସ୍ୱାର୍ଥ ଉପରେ ପର୍ଯ୍ୟବେସିତ ଏଇ ସମ୍ବନ୍ଧଟି ମିତ ଭଜନ୍ତି ଯେ ସଖ୍ୟ କିନ୍ତୁ ନ ତତ୍ର ସୌଦଂ ଧର୍ମ ସ୍ୱାର୍ଥାର୍ଥଂ ତଧି ନା ନଥା ଅନ୍ୟ ବ୍ୟତିରେକ ଦୁଇ ଭାବରେ କହୁଛନ୍ତି ପଜିଟିଭଲି ଏବଂ ନେଗେଟିଭଲି ଦୁଇଟା ଯାକ କହୁଛନ୍ତି ନ ତତ୍ର ସୌଦଂ ଧର୍ମ ସେ ଯେଉଁ ଧର୍ମ ରହିଛି ସେ ସୌହୃଦ ନାହିଁ ସୌହୃଦତା ନାହିଁ ସେ ତାକୁ ଦେଲା ବୋଲି ଏ ତାକୁ ଦେଲା ନଦେଲେ ସେ ନଦେଲେ ଇଏ ଦେବ ନାହିଁ ଯେ ସୌହୃଦ ନାହିଁ ନ ତତ୍ର ସୌଦଂ ଧର୍ମ ସ୍ୱାର୍ଥାର୍ଥଂ ତଧି ନ ଅନ୍ୟଥା ଏ ନିଶ୍ଚିନ୍ତ ଭାବରେ ସ୍ୱାର୍ଥ ଉପରେ ପର୍ଯ୍ୟବେସିତ ପୂର୍ବ ଶ୍ଳୋକରେ ମଧ୍ୟ କହିଲେ ସ୍ୱାର୍ଥ ଏତେ ଶ୍ଳୋକରେ ମଧ୍ୟ ପୁଣି ସେକେଣ୍ଡ ଲାଇନ୍ରେ ମଧ୍ୟ କହିଲେ ସ୍ୱାର୍ଥ ଦୁଇଥର ସ୍ୱାର୍ଥ କହିଛନ୍ତି ଏ କେବଳ ସ୍ୱାର୍ଥ ଉପରେ ପର୍ଯ୍ୟବେସିତ ଭୌତିକ ଜଗତରେ ଯାହା ସବୁ ଚାଲିଛି ଭଲ ପାଇବା ଏ ସବୁ ସ୍ୱାର୍ଥ ଉପରେ ପର୍ଯ୍ୟବେସିତ ପ୍ରକୃତରେ ନିଃସ୍ୱାର୍ଥ ପରେ କିଛି ନାହିଁ ଯଦି ଅଛି ଖୁବ୍ କମ୍ ରହିଛି ସେଇଟା କହିବା କହିବେ ସେଇଟା ତେଣୁ ଏଇ ସ୍ୱାର୍ଥ ଉପରେ ପର୍ଯ୍ୟବେସିତ ରହିଛି ଏଇଟା ନିଶ୍ଚିନ୍ତ ଭାବେ ନ ଅନ୍ୟଥା ଏଥିରେ କୌଣସି ସନ୍ଦେହ ନାହିଁ ବା ଅନ୍ୟ କିଛି ନୁହଁ ଏ କେବଳ ସ୍ୱାର୍ଥ ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି ସତର ନମ୍ବର ଶ୍ଳୋକରେ ଯେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ବିଦିତ ଅଭିପ୍ରାୟ ଉତ୍ତର ମାହ ଭଗବାନ ସବୁ ଜାଣନ୍ତି ଗୋପୀମାନେ କେଉଁଥିପାଇଁ ଏ ପ୍ରଶ୍ନଟି ପଚାରୁଛନ୍ତି ଭଗବାନ ବିଦିତ ଭଗବାନ ଜାଣିଗଲେ ଭଗବାନ ସବୁ ବେଦାହମ ସମ୍ପତି ତାହାନି ସବୁ କିଛି ଜାଣନ୍ତି ସେ ତେଣୁ ସେ ଉତ୍ତର କହୁଛନ୍ତି ମିଥ ଇତି ଏଇସବୁ ଶ୍ଳୋକରେ କେତୋଟି ଶ୍ଳୋକରେ ସେ କହିବେ ତାର ଉତ୍ତର ଦେବେ ଉପକାର ପ୍ରତ୍ୟୁପକାର ଅପେକ୍ଷା ଯେ ମିଥ ଭଜନ୍ତି ତେ ସ୍ୱାର୍ଥେ ଜଣେ ଜଣଙ୍କୁ ଉପକାର କରୁଛି ତେଣୁ ତା ବଦଳ ବଦଳରେ କିଛି ଉପକାର ସେ କଲେ ଏଇଟା ସ୍ୱାର୍ଥ ଉପରେ ପର୍ଯ୍ୟବେସିତ ତଥା ତେ ସ୍ୱାର୍ଥପରା ସ୍ୱପାଦି ପ୍ରୀତି ମନ୍ତ କାମିନ ଏବ ଇତ୍ୟର୍ଥ ତେଣୁ ଏଇଠି ଉପାଧି ଯୁକ୍ତ ସ୍ୱାର୍ଥପର ସ୍ୱାର୍ଥ ଉପରେ ପର୍ଯ୍ୟବେସିତ ଏହି ସମ୍ବନ୍ଧ ତେଣୁ ଏ ଆମର କାମନା ସେ ପୂରଣ କଲେ ଆମେ ତାଙ୍କର କିଛି କାମନା ପୂରଣ କରିବା ଏ କାମିନ ଏବ ଇତ୍ୟର୍ଥ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ତେଣୁ ପରଶ୍ଳୋକରେ କହୁଛନ୍ତି ଭଗବାନ ଯେ ଭଜନ୍ତି ଅଭଜତ ଯେ ବୈ କରୁଣା ପିତରୌ ଯଥା ଧର୍ମ ନିରପବାଦ ଅତ୍ର ସୌଦଂ ଚ ସୁମଧ୍ୟମା ସେଠି ତାଙ୍କୁ ସମ୍ବୋଧନ କଲେ ସଖ୍ୟ ଏଠି ସମ୍ବୋଧନ କରୁଛନ୍ତି ସୁମଧ୍ୟମା ବହୁତ ସୁନ୍ଦରୀ ସେମାନେ ସୁମଧ୍ୟମା ଶବ୍ଦରେ ତାଙ୍କର ସୌନ୍ଦର୍ଯ୍ୟ ପ୍ରକାଶ ପାଉଛି ସୁମଧ୍ୟମା ଭଜନ୍ତି ଅଭଜତ ଯେ ବୈ ଯିଏ ତାଙ୍କୁ ଭଜନ ନ କଲେ ମଧ୍ୟ ତାଙ୍କ ପ୍ରତି ତାଙ୍କର ଭାବ ଆଦାନ ପ୍ରଦାନ କରୁଛନ୍ତି ଭଜନ କରୁଛନ୍ତି ସେ ନିଶ୍ଚିନ୍ତ ଭାବରେ କରୁଣା କାରୁଣ ଏ କରୁଣା ସେଇଟା ହେଉଛି କରୁଣା ସେଠି ରହିଛି କରୁଣା ରହିଛି ପିତରୌ ଯଥା ଉଦାହରଣ ହେଉଛନ୍ତି ପିତାମାତାମାନେ ପିତାମାତାମାନେ ଛୋଟ ପିଲା ଯେତେବେଳେ ଜନ୍ମ ହେଉଛି ସେ କ'ଣ ତାକୁ ସାହାଯ୍ୟ କରିବ ସେ ପିଲା ପିଲା କିନ୍ତୁ ତାହାର ସବୁ ପ୍ରକାର ଯତ୍ନ ନେଉଛନ୍ତି ଏ ପିତା ମାତାମାନଙ୍କର ଏଇଟା ଯେଉଁ ତାଙ୍କ ପିଲାକୁ ଯେଉଁ ଭଲ ପାଉଛନ୍ତି ଏଇଟା ସ୍ୱାର୍ଥ ଉପରେ ପର୍ଯ୍ୟବେସିତ ନୁହଁ ପରେ ଅବଶ୍ୟ ସ୍ୱାର୍ଥ ଆସିପାରେ କିନ୍ତୁ ସେ ସମୟରେ ତ ଆଉ କିଛି ସ୍ୱାର୍ଥ ନାହିଁ ନା ଛୋଟ ପିଲା କ'ଣ କରିବ ସାହାଯ୍ୟ କିଛି ନାହିଁ ଭଗବାନ ଏଭଳି ଭାବରେ ବ୍ୟବସ୍ଥା ସ୍ନେହ ବନ୍ଧନରେ ବାନ୍ଧିଛନ୍ତି ଛୋଟ ପିଲା ପ୍ରତି ତାଙ୍କର ସବୁ କରୁଣା ଆସୁଛି ଛୋଟ ପିଲା ଯେତେ ମଳମୂତ୍ର ତାକୁ କଲେ ମଧ୍ୟ ମା ତାକୁ ସେସବୁ ଚିନ୍ତା କରିବନି ସବୁ ସଫା କରିକି ସବୁ ଇଏ କରିବ ସବୁ ଯତ୍ନ ନେବ ମା କରୁଣ ଇଏ କରୁଣା ଧର୍ମ ନିରପବାଦ ଅତ୍ର ଏ ଯେଉଁ ଧର୍ମ ଏଥିରେ କୌଣସି ସ୍ୱାର୍ଥ ନାହିଁ ନିରପବାଦ అత్ర సహృదం చూ మధ్యమ ఇట సహృద సహృద భావే సుహృద భావే బంధు భావే సీతంకర భజన కొడుతుంది వాళ్ళ ఉపకార కొడుతుంది ప్రతి ఉపకార ఆశ నరకి ఇయ కొడుతుంది సేమనే ఉన్నత స్తరర ఇటా హోచి కరుణా పితరు యథా జంతి పితామాతా ఈ భౌతిక జగత్తు అన్య కొన్ని ఉదాహరణ భగవాన్ పైలె నాయి నిస్వార్థ భావన జో భల పైవటా పితామాతాంకర ఉదాహరణ దలే అన్య కొన్ని ఉదాహరణ నాయి భగవాన్ పక్కన నతిలా తెను పితామాతాంకు ఉదాహరణ దలే భగవాన్ ఏవిడి భావ సంసార సృష్టి కర్సన్ చోట పిలా నిస్సహాయ అవతార అచ్చంది పితామాతామాన జత ఘర న పైవే తారు సంసార చాలి పరివ నాయి ଏଭଳି ଭାବେ ସ୍ନେହ ବନ୍ଧନରେ ବାନ୍ଧି ଦେଇଛନ୍ତି ସେମାନେ ଭଗବାନ ପିଲାମାନଙ୍କ ପ୍ରତି କେତେ ସ୍ନେହ ରହିଛି ତାହା ସେ କିଛି ଉପକାର ନ କଲେ ମଧ୍ୟ ତା ପ୍ରତି ସେମାନେ ଉପକାର କରୁଛନ୍ତି ଲାଳନ ପାଳନ କରିକି ଆମ ଚାଣକ୍ୟ କହିଛନ୍ତି ଚାଣକ୍ୟ ନୀତି ରହିଛି ପଞ୍ଚବର୍ଷ ଆଣି ପଞ୍ଚବର୍ଷ ପର୍ଯ୍ୟନ୍ତ ଲାଳନ କରିବେ ତାପରେ ଦଶ ବର୍ଷ ଆଣି କ'ଣ ତାଡ଼ରେ ତାଡ଼ ଶାସନ କରିବେ ପ୍ରାପ୍ତେଷୁ ଷୋଡ଼ଶ ବର୍ଷମ ଯେତେବେଳେ ଷୋହଳ ବର୍ଷ ହେଇଯିବ ସେତେବେଳେ ପୁତ୍ରମ ମିତ୍ରମ ଚା ଆଚରେ ପୁତ୍ରକୁ ଆଉ ପୁତ୍ର ନାହିଁ ମିତ୍ର ଭଳି ଆଚରଣ କରିବେ ଏଇଟା କହୁଛନ୍ତି କିଏ ଆମର ଚାଣକ୍ୟ ଚାଣକ୍ୟ ନୀତି ରହିଛି ପ୍ରଭୁପାଦ ମହାରାଜ ଅଧିକାଂଶ ଇଏରେ ସେ ଚାଣକ୍ୟ ନୀତିକୁ ସବୁ କୋଟ୍ କରିଛନ୍ତି ଚାଣକ୍ୟ ନୀତି ଲାଳନେ ବହବ କ'ଣ ଲାଳନେ ବହବ ଦୋଷା ତାଡ଼ କ'ଣ ଏମିତି ରହିଛି ତାଡ଼ନେ ବହବ ଗୁଣା କିନ୍ତୁ ପିତୃ ପିତୃ ମାନେ ପୁତ୍ର ଏବଂ ଶିଷ୍ୟକୁ ତାକୁ ତାଡ଼ନ କରିବେ ନ ତ ଲାଳନ ଏଇଠି କହିଛନ୍ତି ଚାଣକ୍ୟ ନୀତି ରହିଛି ଏଇଟା ତେଣୁ ଯାହା ବି ହଉ ଏଇଭଳି ଭାବେ ପିଲାମାନଙ୍କୁ ଯେଉଁ ଭଲ ପାଉଛନ୍ତି ପିତାମାତାମାନେ ଇଏ ହେଉଛି ନିଃସ୍ୱାର୍ଥପର ଭାବରେ ସେ ତାଙ୍କୁ ଭଲ ପାଉଛନ୍ତି ଭଜନ୍ତି ଭଜନ୍ତୁ ଜୟ ବେହି କରୁଣା ପିତରୌ ଯଥା ଧର୍ମ ନିରପବାଦ ଅତ୍ର ସୌଦଂ ଚେସୁ ମଧ୍ୟମା ତେଣୁ ଏ ଶ୍ଳୋକ ଭାଷାରେ କୁହାଯାଉଛି ଯେ ତିନୋଟି ଶ୍ଳୋକରେ ଭଗବାନ ଉତ୍ତର ସବୁ ଦେବେ ତେଣୁ ଏଠି କହୁଛନ୍ତି ଯେହେତୁ ଅଭଜତ ଭଜନ୍ତି ତେ ଦ୍ୱିବିଧା ଯେଉଁମାନେ ତାଙ୍କୁ ଭଜନ ନ କଲେ ମଧ୍ୟ ତାଙ୍କୁ ଭଜନ କରୁଛନ୍ତି ସେମାନେ ଦୁଇ ପ୍ରକାର ଅଛନ୍ତି ଶ୍ରୀଦର୍ଶନ ତାଙ୍କ ଟୀକାରେ କହୁଛନ୍ତି ସେମାନେ କିଏ କିଏ ନା ଗୋଟେ ହେଉଛନ୍ତି କରୁଣା ଏଠି ତ କୁହା ଭଗବାନ କହିଲେ ପିତର କରୁଣା ଯଥା ଆଉ ଜଣେ ହେଉଛନ୍ତି ସ୍ନିଗ୍ଧା ବା ପ୍ରେମୀ ପ୍ରେମୀ ଯିଏ ସେ ମଧ୍ୟ ସେ ତା'ର ଯାହାକୁ ଭଲ ପାଉଛି ସେ ତାକୁ ଭଲ ନ ପାଇଲେ ମଧ୍ୟ ତାକୁ ପ୍ରେମ କରିବ ଇଏ ମଧ୍ୟ କରୁଣା କରୁଣା ଏବଂ ସ୍ନିଗ୍ଧା ଦୁଇ ପ୍ରକାର ରହିଛନ୍ତି ଦ୍ୱିବିଧା ତେଣୁ ନିରପବାଦ କହିଲେ ଏଥିରେ କୌଣସି ଦୋଷ ନାହିଁ ଆଚାର୍ଯ୍ୟ ଟୀକାରେ କହୁଛନ୍ତି ଯେମିତି ସନାତନ ଗୋସ୍ୱାମୀ ତାଙ୍କ ଟୀକାରେ କହିଛନ୍ତି ଗୋଟେ ଶ୍ଳୋକକୁ ଉଦ୍ଧାର କରି ଦଶମ ସ୍କନ୍ଧ ଦଶମ ଅଧ୍ୟାୟ ଶ୍ଳୋକ ଏକଚାଳିଶ ସାଧୁନାମ ସମଚିତ୍ତା ନାମ ସାଧୁମାନେ ମଧ୍ୟ ସେଇଭଳି ଭାବରେ ପିତାମାତାମାନେ ଯେଉଁଭଳି ଭାବରେ ସାଧୁମାନେ ମଧ୍ୟ ସେଇଭଳି ଭାବରେ ସମଚିତ୍ତା ନାମ ତାଙ୍କୁ ଯିଏ ଭଲ ପାଇଲେ ମଧ୍ୟ ସେ ତାଙ୍କର ଉପକାର କରିବେ ଯିଏ ଭଲ ନ ପାଇଲେ ମଧ୍ୟ ତାଙ୍କର ଉପକାର ସମସ୍ତଙ୍କର କେମିତି ସର୍ବେ ଭବନ୍ତୁ ସୁଖୀନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶନ୍ତୁ ମା କଶ୍ଚିତ ଦୁଃଖ ଭାଗ ଭାବେ ପ୍ରହ୍ଲାଦ ମହାରାଜଙ୍କର ଉକ୍ତି ଗୋଟେ ରହିଛି ଭାଗବତମ ପଞ୍ଚମ ସ୍କନ୍ଧରେ ଅଠର ଅଧ୍ୟାୟରେ ଯେଉଁ ରହିଛନ୍ତି ହରିବର୍ଷରେ ନୃସିଂହଦେବଙ୍କୁ ସ୍ତୁତି କରିଛନ୍ତି ସେଇଟା ବହୁତ ପ୍ରସିଦ୍ଧ ସ୍ତୁତି ଏ ସାଧୁମାନଙ୍କର ଚିତ୍ତ ହେଉଛି ଏଇଭଳି ଭାବରେ ସମସ୍ତଙ୍କୁ ସେ ଭଲ ପାଇବେ ସେ ଶ୍ଳୋକଟି ଅଛନ୍ତି କ'ଣ ନା କ'ଣ ସେ ଶ୍ଳୋକ ସମସ୍ତେ ମଙ୍ଗଳରେ ରୁହନ୍ତୁ ସମସ୍ତଙ୍କର ମଙ୍ଗଳ ହଉ ଏଇଭଳି ଭାବେ ପ୍ରାର୍ଥନା କରିଛନ୍ତି ପ୍ରହ୍ଲାଦ ସ୍ୱସ୍ତ୍ୟସ୍ତୁ ବିଶ୍ୱ ସହ ଫଳ ପ୍ରସିଦ୍ଧତା ବିଶ୍ୱର କଲ୍ୟାଣ ହଉ ସ୍ୱସ୍ତ୍ୟସ୍ତୁ ବିଶ୍ୱ ସହ ଫଳ ପ୍ରସିଦ୍ଧତା ବିଶ୍ୱର ଯଦି କଲ୍ୟାଣ ହବ ଭଗବାନ କହିବେ ନୃସିଂହଦେବଙ୍କୁ ସେ ପ୍ରାର୍ଥନା କରୁଛନ୍ତି ଭଗବାନ କହିବେ ଯେଉଁ ଖଳ ବ୍ୟକ୍ତିମାନଙ୍କର କଲ୍ୟାଣ ହେଲେ ତ ଅସୁବିଧା ହେବ ନା ନା ସେମାନେ ପ୍ରସିଦ୍ଧ ଦାମ ତାଙ୍କର ଖଳତା ଚାଲିଯାଉ ସ୍ୱସ୍ତ ଅସ୍ତୁ ବିଶ୍ୱସ ଖଳ ପ୍ରସିଦ୍ଧ ଦାମ ଧାୟନ୍ତୁ ଭୂତାନ ଶିବଂ ମିଥ ଦିଅ ଜଣେ ଅନ୍ୟ ଜଣଙ୍କର ମଙ୍ଗଳ ଚିନ୍ତା କରନ୍ତୁ ଶିବ ମିଥ ଦିଅ ମଙ୍ଗଳ କେମିତି ହେବ ସମସ୍ତଙ୍କର ଜଣେ ଅନ୍ୟ ଜଣଙ୍କର ଏଇଭଳି ଭାବେ ଚିନ୍ତା କରନ୍ତୁ ధాయంతు భూతాన్ని శివం విధ్య మనస్స భద్రం భద్రతా అధక్తే. ఏ ప్రభు, సమస్తకర మన సమస్త భద్ర అయ్యావు, కార మన అభద్ర నరవు. కమితమైన భద్రతా అధక్తే ఆపణకు భజన కరికి ఇటా హౌ ఆవేశతా మతి నో అపి అహేతుకి. సమస్తకర ఆపణ పాదపద్మరే అహేతుకి భావన మన ప్రవేశ కరు. ଏଇଭଳି ଭାବେ ପ୍ରାର୍ଥନା କରିଛନ୍ତି ପ୍ରହ୍ଲାଦ ମହାରାଜ ସାଧୁମାନେ ଏଇଭଳି ସ୍ତରର. ସେ ତାଙ୍କୁ ଯିଏ ଦ୍ରୋହ କଲେ ମଧ୍ୟ ତାଙ୍କର ମଙ୍ଗଳ ସେ ଚିନ୍ତା କରିବେ, ଯେମିତି ହରିଦାସ ଠାକୁର. ଏଇଭଳି ଭାବରେ ବହୁତ କଥା ରହିଛି. ଶିବଜୀ, ଆଜି ଶିବଜୀଙ୍କ ମୁଁ ଭାବୁଥିଲି ଆଜି ଶିବଜୀଙ୍କ ବିଷୟରେ କଥା କହିବେନି. ଶିବଜୀଙ୍କ ଶିବରାତ୍ରି ଆଜି ପାଳନ କରାଯାଉଛି, ଆସନ୍ତାକାଲି ଆମେ ପାଳନ କରିବା. ତେଣୁ ଶିବଜୀଙ୍କୁ ଯିଏ ମାରିବା ପାଇଁ ବସିଛି ମଧ୍ୟ ତାଙ୍କର ସେ କଲ୍ୟାଣ କରୁଛନ୍ତି. ଯିଏ ନୁହଁ ଯେ ଶିବଜୀ ଜାଣିନାହାନ୍ତି କ'ଣ ହେବ, ଜାଣିଛନ୍ତି, କିନ୍ତୁ ତଥାପି ତାଙ୍କୁ ସାହାଯ୍ୟ କରୁଛନ୍ତି. ଯାହା ମସ୍ତକରେ ହାତ ଦେଇଦେବେ ସିଏ ମୃତ୍ୟୁ ଧ୍ୱଂସ ହୋଇଯିବ. ଏଇ ବଡ଼ଟି ଦେଲେ, ବୃକାସୁରକୁ ଦେଲେ, ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏଇଟା 28 ଅଧ୍ୟାୟରେ. ବୃକାସୁରକୁ ବର ଦେଲେ, ଜାଣିଛନ୍ତି ସିଏ କ'ଣ ବର ଦ୍ୱାରା କ'ଣ ସେ କରିବେ, କିନ୍ତୁ ଦେଲେ. ଏବଂ ବୃକାସୁର ତାଙ୍କ ପଛରେ ଧାଇଁଲା, ଶିବଜୀଙ୍କୁ ପଛରେ. ଶିବଜୀ କ'ଣ କରିବେ, ଭଗବାନଙ୍କୁ ସ୍ମରଣ କଲେ, ଭଗବାନଙ୍କୁ ଲୀଳା, ଭଗବାନଙ୍କୁ ଯେତେବେଳେ ସ୍ମରଣ କଲେ, ଭଗବାନ ଆସି ପହଞ୍ଚିଗଲେ, ବ୍ରହ୍ମା ବିଷ୍ଣୁ ଆସି ପହଞ୍ଚିଗଲେ, ଗୋଟେ ବ୍ରହ୍ମଚାରୀ ରୂପରେ ଆସିକରି ପଚାରିଲେ, ବୃକ ତୁମେ କାହିଁକି ଏଇଭଳି ଧାଉଁଛ ଛୋଟ ପାଗଳ ଭଳି, ନା ଏଇଭଳି ଭାବରେ ହେଇଛି, ଏଇଭଳି ନା ମୋତେ ସମୟ ନାହିଁ କହିକି ପଳେଇ ଯାଉଛନ୍ତି. ତେଣୁ ଭଗବାନ ତାଙ୍କ ପଛ ପଛି ଧାଉଁଛନ୍ତି, ତାକୁ ଏଇଭଳି ଭାବରେ ମୋହିତ କରିଦେଲେ. ତେଣୁ ସିଏ ନିଜେ ବୃକାସୁର ନିଜର ମସ୍ତକରେ ହାତ ଦେଇକି ଧ୍ୱଂସ ହେଇଗଲା. ଶିବଜୀ ଆସୁତୋଷ ସିଏ ତାଙ୍କୁ ଅସୁର ମହାନଙ୍କୁ କେତେ ପ୍ରକାର ସେ ବର ଦେଉନାହାନ୍ତି, ଏ ପ୍ରଶ୍ନଟି ପଚାରିଛନ୍ତି. ଦଶମ ସ୍କନ୍ଧ 88 ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି. ହରିକିତ ମହାରାଜ ପଚାରିବେ, ଦେବାସୁର ମନୁଷ୍ୟ ଯେ ଭଜନ୍ତି ଅଶିବଂ ଶିବ ପ୍ରାୟଣ ପ୍ରାୟଣତେ ଧନୀନୁ ଭୋଜା ନୁ ଲକ୍ଷ୍ମୀପତି ହରିମ୍. ଆମେ ଦେଖିବା ଦେବତାମାନଙ୍କ ସମାଜରେ, ଅସୁର ସମାଜରେ, ମନୁଷ୍ୟ ସମାଜରେ, ଦେବାସୁର ମନୁଷ୍ୟ ଯିଏ ଭଜନ୍ତି ଅଶିବଂ ଶିବ, ଶିବଜୀ ଇଏ ସିଏ ରହିଛନ୍ତି, ଯେମିତି କହିବି ଅଶିବ ଜଣେ ବ୍ୟକ୍ତି ଅମଙ୍ଗଳ ଅଭଦ୍ର ଭଳି ରହିଛନ୍ତି. ଏଭଳି ଶିବଜୀଙ୍କର କଥା ତାଙ୍କର ରହିଛି, ତାଙ୍କର ଲୀଳା ସବୁ ରହିଛି. ଅଶିବଂ ଶିବମ୍ ପ୍ରାୟ ନଚେ ଧନୀନ ଭୋଜା, ଯେଉଁମାନେ ଶିବଜୀଙ୍କର ଆରାଧନା କରି ଶିବଜୀଙ୍କର ଖଣ୍ଡେ କୌପିନି ଖଣ୍ଡେ ବଡ଼ କଷ୍ଟରେ ସେ ଲଗିଛନ୍ତି, ଘର ଖଣ୍ଡେ ନାହିଁ. ଗୋଟେ ରହିଛି ବର୍ଣ୍ଣନା କରାଯାଇଛି ଭାଗବତମ କେଉଁଠି 4th ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସେ ଯେଉଁ ରହିଛନ୍ତି ଶିବଜୀ କୈଳାସ ପର୍ବତରେ, ଗୋଟେ ବଟବୃକ୍ଷ ରହିଛି ଯେଉଁଟା କହୁଛି କ'ଣ 100 ଯୋଜନ ବିସ୍ତାର. 100 ଯୋଜନ ବିସ୍ତାର ମାନେ 800 ମାଇଲ ବା 1200 କିଲୋମିଟର, ଏତିକି ବିସ୍ତାର ରହିଛି. 800 ମାଇଲ 1200 କିଲୋମିଟର, ହଁ ଏତିକି ବିସ୍ତାର ରହିଛି. ଗୋଟିଏ ନିର୍ନିଡ ତାପ ବର୍ଜିତ, ଗୋଟିଏ ବି ପକ୍ଷୀର ନିଡ଼ ନାହିଁ, ଏବଂ ତାପ ବର୍ଜିତ. ଖରାଦିନେ ସେଠୁ ଥଣ୍ଡା ଆସିବ, ଶୀତ ଦିନେ ଗରମ ଆସିବ, ଏୟାର କଣ୍ଡିସନ ନ୍ୟାଚୁରାଲ ଏୟାର କଣ୍ଡିସନ ଶିବଜୀ ରହିଛନ୍ତି ସେଠି. ସେଠି ରହିକିରି କ'ଣ କରୁଛନ୍ତି, ଘର ଖଣ୍ଡେ ନାହିଁ, ସେଇ ବଟବୃକ୍ଷ ମଳେ ରହିକିରି ସବୁବେଳେ ଭଗବାନ କଥା କହୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ. ତେଣୁ ସିଏ ଏଇଭଳି ଭାବରେ ରହିଛନ୍ତି ଶିବଜୀ, ବଟବୃକ୍ଷ ରହିଛନ୍ତି, ତାଙ୍କୁ ଯିଏ ଭଜନ କରୁଛନ୍ତି ବହୁତ ଧନୀ. ରାବଣ ଇତ୍ୟାଦି ଆମେ ଦେଖିବା ସବୁ ବହୁତ ଧନୀ ବ୍ୟକ୍ତି ହେଇଯାଇଛନ୍ତି ସେମାନେ, କିନ୍ତୁ ନତୁ ଲକ୍ଷ୍ମୀପତି ହରି, ଲକ୍ଷ୍ମୀଙ୍କର ପତି ହରି, ବୈକୁଣ୍ଠ ନାରାୟଣକୁ ଯିଏ ଭଜନ କରୁଛନ୍ତି ସେ ଦରିଦ୍ର. ଏଇଟା କ'ଣ କାରଣ, ଦଶମ ସ୍କନ୍ଧ 88 ପରିକୀତ ମହାରାଜ ପ୍ରଶ୍ନଟି ପଚାରିଛନ୍ତି ଶୁକଦେବ ଗୋସ୍ୱାମୀଙ୍କୁ. ଶୁକଦେବ ଗୋସ୍ୱାମୀ ତାର ଉତ୍ତର ଦେଇଛନ୍ତି, ଆମେ ସେ ଉତ୍ତରଟା ପରେ କେତେବେଳେ ସମୟ ଆସିଲେ କହିବା. ତେଣୁ ଏଇଭଳି ଭାବରେ ଶିବଙ୍କ କଥା ଆସିଗଲା, ଯେଉଁ ଭଗବାନ ଏଇଭଳି ଭାବରେ କହୁଛନ୍ତି, ଯେଉଁମାନେ ସାଧୁ ଇଏ ହେଉଛନ୍ତି ସାଧୁ, ତାଙ୍କର ଅପକାର କଲେ ମଧ୍ୟ ସେ ତାଙ୍କର ଉପକାର ଚିନ୍ତା କରିବେ, ଇଏ ହେଉଛି ସାଧୁ. ପିତାମାତା ତାଙ୍କର ସମ୍ବନ୍ଧ ରହିଛି, ରକ୍ତ ସମ୍ବନ୍ଧ ରହିଛି, ତେଣୁ ସେ ତାଙ୍କୁ ଭଲ ପାଉଛନ୍ତି, ଭଲ କଥା. କିନ୍ତୁ ଜଣେ ନିଜ ପୁତ୍ରକୁ ଯେଉଁଭଳି ସ୍ନେହ କରୁଛି ବା ଭଲ ପାଉଛି, ଅନ୍ୟ ପିଲାମାନଙ୍କୁ ସେଭଳି କରିପାରିବ ନାହିଁ, କିନ୍ତୁ ନିଜ ପିଲା ହେଇଥିବ ସେ ସେତିକି ଭଲ ପାଉଛି. କିନ୍ତୁ ସାଧୁ ହେଉଛି ତାଠାରୁ ଉନ୍ନତ, ସିଏ ତାଙ୍କର ପର ଆପଣା କିଛି ଚିନ୍ତା ନାହିଁ, ସମସ୍ତଙ୍କ ପ୍ରତି ତାଙ୍କର ସମଭାବ ରହିଛି, ସାଧୁନା ସମଚିତ୍ତା ନା। ଦଶମ ସ୍କନ୍ଧ ଦଶମ ଅଧ୍ୟାୟ 41 ଶ୍ଳୋକରେ ଭଗବାନ ନିଜେ କହିଛନ୍ତି, ଏଇଟା ଭାଉ କହିଛନ୍ତି ନା, ଯେଉଁ ନଳକୂପର ମଣିଗ୍ରୀବ ଯିଏ ଅଭିଶପ୍ତ ହେଇଥିଲେ ସେମାନେ ଯଦି ଉଦ୍ଧାର ପାଇଲେ ଭଗବାନ ତାଙ୍କୁ ସେଇଠି ଏ କଥା କହିଛନ୍ତି, ସାଧୁନାଙ୍କ ସମଚିତ୍ତା ନା, ସାଧୁମାନଙ୍କ ସମଚିତ୍ତା ନହେଲେ ନାରଦ ମୁନିଙ୍କ କୃପା ପ୍ରାପ୍ତ ହେଇଥାନ୍ତେ, ନଳକୂପର ମଣିଗ୍ରୀବ ସେମାନେ କ'ଣ ମଦ୍ୟପାନ କରି ବାରୁଣୀ ମଦୁରା ପାନ କରିକିରି ଉଲଗ୍ନ ହେଇକିରି ଅପ୍ସରାମାନଙ୍କ ସହିତ ମନ୍ଦାକିନୀ ନଦୀରେ, ଯାହାକି ଗଙ୍ଗା ନଦୀରେ ସ୍ୱର୍ଗରେ ନଦୀର ନାମ ହେଉଛି ମନ୍ଦାକିନୀ, ସେଇଠି ସବୁ ଏଇଭଳି ଭାବରେ ଉଲଗ୍ନ ହେଇକି କ୍ରୀଡ଼ା କରୁଥିଲେ, ନାରଦ ମୁନି ତାଙ୍କୁ କୃପା କଲେ, ତେଣୁ ସେଇଠି ତା ଭଗବାନ କହିବେ ସାଧୁନାଙ୍କ ସମଚିତ୍ତା ନା, ତାଙ୍କର ସମଚିତ୍ତ। ଏହି ବହୁତ ପ୍ରସଙ୍ଗ ରହିଛି ଏଇଭଳି ଭାବରେ, ତେଣୁ ଏଇ ଇଏ ଗୋଟେ କାଟେଗୋରୀ। ଆଉ ଗୋଟେ କାଟେଗୋରୀ ଖାଲି କହିଦେବା, ଆମେ ଆସନ୍ତାକାଲି ଆଲୋଚନା କରିବା, ସମୟ ହେଇଗଲା। ତେଣୁ ଏ କାଟେଗୋରୀରେ 4 ପ୍ରକାର ରହିଛି, ଏ କାଟେଗୋରୀ ଦୁଇ ଜଣ ଗଲା, 2 କାଟେଗୋରୀ ରହିଛି, ଏ କାଟେଗୋରୀରେ 3 4 ପ୍ରକାର ରହିଛି। ତିଏ କିଏ ନା, ଭଜତୋପି ନ ବୈକେଚି ଭଜନ୍ତି ଅଭଜତ କୁତଃ ଆତ୍ମାରାମ ହ୍ୟାପ୍ତ କାମ ଅକୃତଜ୍ଞ ଗୁରୁଦୃହ। ଏମାନେ ଯେଉଁ ରହିଛନ୍ତି, ଭଜତୋପି ନ ବୈକେଚି, ଜଣେ ତାଙ୍କୁ ଭଲ ପାଇଲେ ମଧ୍ୟ ସେ ତ ଭଲ ପାଉନାହାନ୍ତି, ଆଉ ଯିଏ ଭଲ ନ ପାଇବେ ତାଙ୍କୁ କ'ଣ ଭଲ ପାଇବେ। ତେଣୁ ଏଇ ଯେଉଁ କାଟେଗୋରୀ ରହିଛନ୍ତି, 3rd କାଟେଗୋରୀ, ଇଏ ଏମାନଙ୍କ ଭିତରେ 4 କାଟେଗୋରୀ ରହିଛନ୍ତି। କିଏ କିଏ ନା, ଆତ୍ମାରାମ ଆପ୍ତ କାମ ଅକୃତଜ୍ଞ ଗୁରୁଦୃହ। ଏ ବିଷୟରେ ଆମେ ଆସନ୍ତାକାଲି ଆଲୋଚନା କରିବା, ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆମ୍ବେଦକର କି ନିଧାଇ ଗୋପାନନ୍ଦେ। ପାଠ କରିବ ଟି ତ ମିଶିକି ପାଠ, ସେ ପାଠ କର ଭଗବତ ଗୀତା ଏକା ପଢିବ ତ ନା, ଯିବ ଏଗାର ଆଜି 11 ତାରିଖ ନା, 11
ଓଂ ନମୋ ଭଗବତେ ବାସୁଦେବାୟ, ଓଂ ନମୋ ଭଗବତେ ବାସୁଦେବାୟ, ଓଂ ନମୋ ଭଗବତେ ବାସୁଦେବାୟ।